ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ତୋଡ଼ା ହେଉ ଦି ତୋଡ଼ା ହେଉ ପାଞ୍ଚ ହେଉ ଯାହା କାମେ ଲଗେ, ଛୋଟ ହେଉ ବା ବଡ଼ ହେଉ କାମ ଯେ ପାଏ ପୁରା କରେ। କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ନିସଙ୍ଗତାରେ ବା ଦରିଦ୍ରତାରେ ଲାଜାର ପରି ଯେ ଠିଆ ହୁଏ, କ୍ଷୁଧାରେ ହେଉ ତୃପ୍ତିରେ ହେଉ ବିଶ୍ୱାସକୁ ଯେ ଧରି ରଖେ। କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ସେହି ସୁନ୍ଦର ସ୍ଥାନେ ଠିଆ ହେବା, ମୁଁ ବି ଦିନେ ଠିଆ ହୋଇବି, ପ୍ରିୟ ଯୀଶୁ ମୋତେ ନିଅ। କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆହ୍ୱାନ କରେ। ପ୍ରଭୁଙ୍କର ଅସୀମ ଅନୁଗ୍ରହରୁ ଆଜି ଆମମାନେ ପୁନର୍ବାର ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ସୁଯୋଗ ପାଇଛୁ। ଆଉ ବାସ୍ତବରେ ପ୍ରଭୁଙ୍କର ଅନୁଗ୍ରହ ପ୍ରେମ ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର ଆଉ ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହାଙ୍କର ହେଉ ଏବଂ ତାହାଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହେଉ। ତେଣୁ ସେ ଆଜି ମଧ୍ୟ ଆମମାନଙ୍କୁ ସୁଯୋଗ ଦେଇଛନ୍ତି ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କୁ ଜାଣିବା ନିମନ୍ତେ ଆଉ ସେ ବାକ୍ୟ ଅନୁଯାୟୀ ଜୀବନଯାପନ କରି ତାହାଙ୍କ ନିକଟରେ ସନ୍ତୋଷ ଭାଜନ ହେବା ନିମନ୍ତେ। ତେଣୁ ଆସନ୍ତୁ ଆଜିର ଏହି ସୁଯୋଗରେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା, କିନ୍ତୁ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଆସନ୍ତୁ ପ୍ରାର୍ଥନାର ସହିତ ନିଜ ନିଜକୁ ସେହି ପ୍ରଭୁ ଯୀଶୁଙ୍କର ଚରଣ ନିକଟରେ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ହଁ ପ୍ରଭୁ, ତୁମେ ଆମମାନଙ୍କୁ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଛ। କେବଳ ସେତିକି ନୁହେଁ, ଆମମାନେ ଯେପରି ଆତ୍ମିକ ଜୀବନରେ ବଞ୍ଚି ରହୁ, ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେଉ, ଏଥିପାଇଁ ପ୍ରଭୁ ତୁମର ଆତ୍ମିକ ଆହାର ରୂପକ ବାକ୍ୟ ଦେଇଛ। ହଁ ପ୍ରଭୁ, ସେହି ବାକ୍ୟକୁ ଯେପରି ଆମମାନେ ଭକ୍ଷଣ କରି ଆତ୍ମିକ ଜୀବନରେ ପରିପୁଷ୍ଟ ହେଉ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କର ହୃଦୟକୁ ତୁମେ ସ୍ପର୍ଶ କର, ଏବଂ ଯାହାର ଯାହା ସମସ୍ୟା ରହିଛି, ପ୍ରଭୁ ଦୁଃଖ ରହିଛି, ତୁମେ ଦୟାକରି ଦୂର କର। ଆତ୍ମିକ ଜୀବନରେ ସେହି ଶାନ୍ତି, ଆନନ୍ଦ ଆଉ ସେହି ପରିତୃପ୍ତି ଲାଭ କରିବା ନିମନ୍ତେ ତୁମେ ଆମ ପ୍ରତ୍ୟେକଙ୍କୁ ସୁଯୋଗ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ କଲସିୟ ପ୍ରଥମ ପର୍ବର 24 ପଦରୁ ଆରମ୍ଭ କରି 29 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି ଅଂଶରେ ସାଧୁମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଆତ୍ମନିଷ୍ଠ କାର୍ଯ୍ୟ ସମ୍ପର୍କରେ କିଛି ଅଧ୍ୟୟନ କରି ଆଲୋଚନା କରିବା। ଏଥିପୂର୍ବରୁ ଆମେ ଗତ ପାଠରେ ପାପୀମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର କାର୍ଯ୍ୟକୁ ଲକ୍ଷ୍ୟ କରିଥିଲୁ, କିନ୍ତୁ ଆଜି ଆମମାନେ ସାଧୁମାନଙ୍କ ନିମନ୍ତେ ତାହାଙ୍କର ଆତ୍ମନିଷ୍ଠ କାର୍ଯ୍ୟ ପ୍ରତି ଟିକେ ଦୃଷ୍ଟି ଦେବା। ଦେଖନ୍ତୁ ପ୍ରଥମ ପର୍ବର 24 ପଦରେ ଏହିପରି ଲେଖା ଅଛି, ମୁଁ ତୁମମାନଙ୍କ ନିମନ୍ତେ ଯେଉଁସବୁ ଦୁଃଖଭୋଗ କରୁଅଛି ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଲେଶଭୋଗ ବାକି ଅଛି ତାହା ମୁଁ ତାହାଙ୍କ ଶରୀର ରୂପ ମଣ୍ଡଳୀ ନିମନ୍ତେ ମୋର ଶରୀରରେ ପୂରଣ କରୁଅଛି। ଏଠାରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଯେ ପାଉଲ କିପରି ଏପରି କହିପାରିଲେ, କାରଣ ପାଉଲ ଏଠାରେ କହନ୍ତି ଯେ ଖ୍ରୀଷ୍ଟଙ୍କର ଯେଉଁ କ୍ଲେଶଭୋଗ ବାକି ଅଛି ତାହା ସେ ଖ୍ରୀଷ୍ଟଙ୍କର ଶରୀର ରୂପ ମଣ୍ଡଳୀ ନିମନ୍ତେ ତାହାଙ୍କ ଶରୀରରେ ପୂରଣ କରୁଅଛନ୍ତି। ତାହେଲେ ଏଠାରେ ଆପଣ ପ୍ରଶ୍ନ କରିପାରନ୍ତି ଯେ ଏପରି ମତ ପାର୍ଥକ୍ୟତା କାହିଁକି ପରିଲକ୍ଷିତ ହୁଏ, କାରଣ ଏଥିପୂର୍ବରୁ ଆପଣ ଶିକ୍ଷା ଦେଇ ଆସୁଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କ୍ଲେଶଭୋଗ କଲେ ଓ ଆମମାନଙ୍କ ନିମନ୍ତେ ପାପ ଋଣ ପରିଶୋଧ କଲେ ଓ ପରିତ୍ରାଣ ନିମନ୍ତେ ଆମମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ହଁ, ଏହା ନିରାଟ ସତ୍ୟ ଓ ଏହି ପଦ ଆଦୌ ମତ ପାର୍ଥକ୍ୟତା ଦର୍ଶାଏ ନାହିଁ, ଯଦି ଆମେ ଏହାକୁ ଭଲ ଭାବରେ ଚିନ୍ତା କରିବା। ପ୍ରଥମତଃ ପାଉଲ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ନିମନ୍ତେ କ୍ଲେଶଭୋଗ କରୁଥିଲେ ଓ ଖ୍ରୀଷ୍ଟଙ୍କର କ୍ଲେଶଭୋଗରେ କିଛି ବାକି ରହିଥିଲା। ଦ୍ୱିତୀୟତଃ ଏହା ପାଉଲଙ୍କ ନିମନ୍ତେ ବିଶେଷ ଆବଶ୍ୟକ ଥିଲା ଓ ମୁଁ ଭାବେ ଯେ ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ମଧ୍ୟ ଆବଶ୍ୟକ, ଖ୍ରୀଷ୍ଟଙ୍କର ସେହି ବାକି ଥିବା କ୍ଲେଶଭୋଗକୁ ପୂରଣ କରିବା ନିମନ୍ତେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ ଯେତେବେଳେ ସେମାନଙ୍କ ନିମନ୍ତେ କ୍ଲେଶଭୋଗ କରନ୍ତି, ଏହା ଖ୍ରୀଷ୍ଟଙ୍କର କ୍ଲେଶଭୋଗକୁ ସମ୍ପୂର୍ଣ୍ଣ କରେ। ତେବେ ଏଠାରେ ଖ୍ରୀଷ୍ଟଙ୍କର ପୂର୍ଣ୍ଣତା ନେଇ ଆପଣ ପ୍ରଶ୍ନ କରିପାରନ୍ତି ଯେ ଏହି ପତ୍ରଟି ଯେତେବେଳେ ଖ୍ରୀଷ୍ଟଙ୍କର ପୂର୍ଣ୍ଣତା ନେଇ ଶିକ୍ଷା ଦିଏ, ତାହେଲେ ଏଠାରେ ଖ୍ରୀଷ୍ଟଙ୍କର କ୍ଲେଶଭୋଗ ବାକି ରହିଲା କିପରି? ଏଠାରେ ମୁଁ ଗୋଟିଏ ବିଷୟ ଅତି ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶଭୋଗ କରିବା ନିମନ୍ତେ ଆହ୍ୱାନ ପ୍ରାପ୍ତ ହୋଇଥିଲେ, ଯାହାକି ଆମେ ପ୍ରେରିତ 9 ପର୍ବର 15 16 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ପାଉଲଙ୍କର କ୍ଲେଶଭୋଗ ଉଦ୍ଧାର ଯୋଗ୍ୟ ନଥିଲା, ଏପରିକି ଉଦ୍ଧାରର ବିଷୟ ନେଇ ଚିନ୍ତା କଲେ ଅନ୍ୟମାନଙ୍କ ନିମନ୍ତେ ଏପରିକି ନିଜ ନିମନ୍ତେ ତାହାଙ୍କର କ୍ଲେଶଭୋଗର କୌଣସି ମହତ୍ତ୍ୱ ନଥିଲା। ପାଉଲ ଏଠାରେ ଅତି ଯତ୍ନବାନର ସହିତ କ୍ଲେଶଭୋଗର ଶବ୍ଦଟିକୁ ବ୍ୟବହାର କରନ୍ତି, କାରଣ ପାଉଲ ଯେତେବେଳେ ଖ୍ରୀଷ୍ଟଙ୍କର ଉଦ୍ଧାରର ବିଷୟ ନେଇ ପ୍ରକାଶ କରନ୍ତି, ସେତେବେଳେ ସେ କ୍ଲେଶଭୋଗର ବିଷୟ ନେଇ କହନ୍ତି ନାହିଁ, ମାତ୍ର ଏକ କୃଷୀୟ ମୃତ୍ୟୁଭୋଗ ଓ କୃଷୀୟ ରକ୍ତ ବିଷୟ ନେଇ ପ୍ରକାଶ କରନ୍ତି। ତେବେ ଦୁଇ ପ୍ରକାରର କ୍ଲେଶଭୋଗ ରହିଅଛି। ପ୍ରଥମଟି ସେବକୀୟ କ୍ଲେଶଭୋଗ ଓ ଦ୍ୱିତୀୟଟି ମଧ୍ୟସ୍ଥୀୟ କ୍ଲେଶଭୋଗ। ଖ୍ରୀଷ୍ଟଙ୍କର କ୍ଲେଶଭୋଗ ମଧ୍ୟସ୍ଥୀୟ ଥିଲା, କାରଣ ସେ ଏହି ଉଦ୍ଧାର ସାଧନରେ ଈଶ୍ୱର ଓ ପାପୀ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥତା କରିଥିଲେ। ପ୍ରକୃତରେ ଆମେ ଖ୍ରୀଷ୍ଟଙ୍କର କ୍ଲେଶଭୋଗକୁ ଦୁଇ ଭାଗରେ ବିଭକ୍ତ କରିପାରିବା। ଏହି ଦୁଇଟି ମଧ୍ୟରେ ଏକ ସୂକ୍ଷ୍ମ ପାର୍ଥକ୍ୟତା ପରିଲକ୍ଷିତ ହୁଏ। ପ୍ରଥମଟି ହେଉଛି, ଏପରି କେତେକ ଖ୍ରୀଷ୍ଟଙ୍କର କ୍ଲେଶଭୋଗର ବିଷୟ ରହିଅଛି ଯେଉଁଥିରେ ଆମ୍ଭେମାନେ ଅଂଶୀ ହୋଇପାରିବା ନାହିଁ। ସେ ମନୁଷ୍ୟ ସଦୃଶ ହୋଇ କ୍ଲେଶଭୋଗ କଲେ, ସେ ମାନବୀୟ କ୍ଲେଶଭୋଗ କଲେ, ଯେଉଁ କ୍ଲେଶରେ କି ଆମେ ତାହାଙ୍କ ସହ ସହଭାଗୀ ହୋଇପାରିବା ନାହିଁ। କାରଣ ଏପରି କେତେକ କ୍ଲେଶ ରହିଅଛି ଯାହାକି ଆମେ ପ୍ରତ୍ୟେକ ନିଜେ ନିଜେ ତାହା ବହନ କରିବା ଉଚିତ, ଆଉ ସେହି ପ୍ରଭୁ ଯୀଶୁ ମଧ୍ୟ ନିଜେ ସେହିପରି ବହନ କଲେ। ମନୁଷ୍ୟ ନିଜର ଶରୀରରେ ଦୁଃଖ, କଷ୍ଟ, ଯନ୍ତ୍ରଣା, ସମସ୍ୟା ତଥା ଅସୁସ୍ଥତା ଏପରିକି ମୃତ୍ୟୁ ମଧ୍ୟ ଦେଇ ଗତି କରେ, ଯାହାକି ତାହାକୁ ଏକାକୀ ସହ୍ୟ କରିବାକୁ ପଡ଼ିଥାଏ, କିନ୍ତୁ କେହି ତାହା ସହିତ ଅଂଶୀ ହୋଇପାରିନଥାଏ। ଆମେ ପ୍ରତ୍ୟେକ ଏକାକୀ ମୃତ୍ୟୁବରଣ କରୁ। ତେଣୁକରି ସେହି କାରଣରୁ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏହା ଏକ ଚମତ୍କାର ବିଷୟ ଯେ ଯେତେବେଳେ ତାହାର ମୃତ୍ୟୁରେ କେହି ତାହାର ସଙ୍ଗୀ ହୁଅନ୍ତି ନାହିଁ, ସେତେବେଳେ ଖ୍ରୀଷ୍ଟ ତାହା ସହିତ ସଙ୍ଗୀ ହୁଅନ୍ତି, କାରଣ ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁକୁ ଜୟ କରିଅଛନ୍ତି। ଦ୍ୱିତୀୟ କ୍ଲେଶଟି ଯାହାକି ସେ ଅଂଶୀ କରାଇ ପାରିଲେ ନାହିଁ, ତାହା ହେଉଛି ଈଶ୍ୱରଙ୍କ ପୁତ୍ର ହିସାବରେ ତାହାଙ୍କର କ୍ଲେଶଭୋଗ। ସେ ଈଶ୍ୱର ଅଟନ୍ତି, ତଥାପି ସେ ନିଜକୁ ମନୁଷ୍ୟ ଜାତି ସହିତ ପରିଚିତ କରାଇଲେ। ସେ ଯେଉଁପରି ଭାବେ କ୍ଲେଶ ମଧ୍ୟ ଦେଇ ଗତି କଲେ, କୌଣସି ମନୁଷ୍ୟ ସେହିପରି କ୍ଲେଶ ମଧ୍ୟ ଦେଇ ଗତି କରିପାରିବ ନାହିଁ। ତାହାଙ୍କର କ୍ଲେଶଭୋଗ ଜଣେ ସାଧାରଣ ମନୁଷ୍ୟଠାରୁ ଯଥେଷ୍ଟ ଅଧିକ ଥିଲା, କାରଣ ସେ ଈଶ୍ୱରଙ୍କ ପୁତ୍ର ହିସାବରେ କ୍ଲେଶଭୋଗ କଲେ। ଈଶ୍ୱରଙ୍କ ପୁତ୍ର ହିସାବରେ ସେହି କୃଷ୍ୟ ମୃତ୍ୟୁଭୋଗ ପୂର୍ବରୁ ସେ ଯେଉଁ ସମସ୍ତ ନିନ୍ଦା, ତାଡ଼ନା, ଅପମାନ, ଲାଞ୍ଛନା ଓ ପ୍ରହାର ସହ୍ୟ କରିଥିଲେ, ସେପରି କୌଣସି ମନୁଷ୍ୟ ସହ୍ୟ କରିନାହାନ୍ତି। ଏହା ଅତି ଦାରୁଣ ଥିଲା, କାରଣ ସେ ଈଶ୍ୱରଙ୍କ ପୁତ୍ର ହିସାବରେ ଅତ୍ୟଧିକ କ୍ଲେଶର ସମ୍ମୁଖୀନ ହୋଇଥିଲେ। ଏହାପରେ ତୃତୀୟରେ, ସେ ସମଗ୍ର ଜଗତର ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପେ କ୍ଲେଶଭୋଗ କଲେ ବା ଯାତନା ସହ୍ୟ କଲେ। ସେ ହେଉଛନ୍ତି ସେହି ମେଷ ଶାବକ ଯିଏକି ଜଗତର ପାପଭାର ବହି ନେଇ ଯାଆନ୍ତି, ଓ ଆମମାନଙ୍କ ମଧ୍ୟରୁ କେହି ହେଲେ ସେହି ପ୍ରକାର କ୍ଲେଶ ମଧ୍ୟ ଦେଇ ଯାଇପାରିବା ନାହିଁ। ଆମମାନଙ୍କ ନିମନ୍ତେ ତାହାଙ୍କର ସେହି କୃଷୀୟ ମୃତ୍ୟୁକୁ ଆମେ ଉପଲବ୍ଧି କରିପାରିବା। ସେ ଯେ ଆମମାନଙ୍କର ପରିବର୍ତ୍ତେ ନିଜେ ସେହି ଦଣ୍ଡଭୋଗ କଲେ ତାହା ଜାଣିପାରିବା, ମାତ୍ର ଆମେ ସେହି କୃଷୀୟ ମୃତ୍ୟୁ ମଧ୍ୟ ଦେଇ ଯାଇପାରିବା ନାହିଁ। ସେ ଏକାକୀ ସେହି ମୃତ୍ୟୁରେ ପ୍ରବେଶ କଲେ, ସେ ମନୁଷ୍ୟ ଦ୍ୱାରା ଦୂରୀକୃତ ହେଲେ ଓ ଈଶ୍ୱରଙ୍କ ଦ୍ୱାରା ମଧ୍ୟ ପରିତ୍ୟକ୍ତ ହେଲେ। ତାହାଙ୍କର ବଳିଦାନ ପ୍ରାୟଶ୍ଚିତର ବଳିଦାନ ଥିଲା ଓ ପ୍ରାୟଶ୍ଚିତର ରକ୍ତ ଥିଲା। ସେହି ପ୍ରକାର କ୍ଲେଶ ଆପଣ ଓ ମୁଁ ଆମେ ସହ୍ୟ କରିପାରିବା ନାହିଁ, କାରଣ ସେ ଆମମାନଙ୍କର ପାପର ପ୍ରତିଫଳ ସ୍ୱରୂପ ସେହି କୃଷୀୟ ମୃତ୍ୟୁ ବହନ କଲେ। ପ୍ରଥମ ପିତର ତିନି ପର୍ବର ଅଠର ପଦରେ ଲେଖା ଅଛି, ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ତାହାଙ୍କ କ୍ଲେଶଭୋଗର ଦ୍ୱିତୀୟ ଭାଗଟି ହେଉଛି ଯେ ସେ ଏହିପରି କେତେକ କ୍ଲେଶ ଭୋଗ କରିଥିଲେ ଯେଉଁ କ୍ଲେଶ ଭୋଗରେ ଆପଣ ଓ ମୁଁ ଆମେ ଅଂଶୀ ହୋଇପାରିବା। ଏହି ସମସ୍ତ କ୍ଲେଶ ଯାହାକି ପାଉଲ ଚବିଶ ପଦରେ ପ୍ରକାଶ କରିଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଧାର୍ମିକତା ନିମନ୍ତେ ତାଡ଼ନା ଭୋଗ କଲେ, ସେ ସତ୍ୟ ସପକ୍ଷରେ ଛିଡ଼ା ହେବାରୁ କ୍ଲେଶ ମଧ୍ୟ ଦେଇ ଗତି କଲେ। ସେ ଅନେକଙ୍କ ଦୃଷ୍ଟିରେ ଚକ୍ଷୁଶୂଳ ହେଲେ ଓ ସେମାନେ ତାହାଙ୍କୁ ହତ୍ୟା କରିବା ନିମନ୍ତେ ଚେଷ୍ଟା କଲେ। ଆମ୍ଭେମାନେ ମଧ୍ୟ ଯେପରି ଧାର୍ମିକତା ନିମନ୍ତେ କ୍ଲେଶ ସହ୍ୟ କରୁ, ଏଥିନିମନ୍ତେ ସେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଜଣାଇ ଦେଇଛନ୍ତି। ପ୍ରଥମ ପିତର ତିନି ପର୍ବର ଚଉଦ ପଦରେ ଲେଖା ଅଛି, ପୁଣି ଯଦିବା ଧାର୍ମିକତା ସକାଶେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡ଼େ, ତାହେଲେ ତୁମେମାନେ ଧନ୍ୟ। ଦ୍ୱିତୀୟ ତିମଥି ତିନି ପର୍ବର ବାର ପଦରେ ଲେଖା ଅଛି, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। ପ୍ରିୟ ବନ୍ଧୁ, ଆପଣ ଯଦି ସତ୍ୟ ସପକ୍ଷରେ ଛିଡ଼ା ହେବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ କ୍ଲେଶ ସହ୍ୟ କରିବାକୁ ହେବ। ଏହା ସତ କଥା। ଏହି ଜଗତରେ ଆପଣ ଯଦି ସତ କଥା କହନ୍ତି ଓ ସତ୍ୟ ସପକ୍ଷରେ ଛିଡ଼ା ହୁଅନ୍ତି, ତାହେଲେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ, ଆପଣଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ, ଆପଣଙ୍କୁ ହୋଇପାରେ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଏହି ଜଗତ ଅନ୍ୟାୟ, ଅଧର୍ମ ଓ ସତ୍ୟରେ ପରିପୂର୍ଣ୍ଣ। ତେଣୁ ପ୍ରଭୁଙ୍କର ହୋଇ ରହିବାକୁ ହେଲେ, ଛିଡ଼ା ହେବାକୁ ହେଲେ ଆପଣଙ୍କୁ କ୍ଲେଶ ସହ୍ୟ କରିବାକୁ ପଡ଼ିବ, ନିର୍ଯାତନା ସହ୍ୟ କରିବାକୁ ପଡ଼ିବ। ଦ୍ୱିତୀୟରେ, ସୁଷମାଚାର ପ୍ରଚାର ନିମନ୍ତେ ଆମେ ଖ୍ରୀଷ୍ଟଙ୍କ ସହିତ ଯେଉଁପରି ଭାବେ ନିଜକୁ ପରିଚିତ କରାଉ, ସେହିପରି ଭାବେ କ୍ଲେଶ ସହ୍ୟ କରିଥାଉ। ଆପଣ ଯଦି ଖ୍ରୀଷ୍ଟଙ୍କର, ତାହେଲେ ଜଗତ ଆପଣଙ୍କୁ ଘୃଣା କରିବ, ଯେହେତୁ ତାହା ଖ୍ରୀଷ୍ଟଙ୍କୁ ମଧ୍ୟ ଘୃଣା କରେ। ଯୌହନ ଲେଖନ୍ତି, ଯାହାକି ପ୍ରଥମ ଯୌହନ 4:17 ଲେଖା ଅଛି, କାରଣ ସେ ଯେପରି ଅଛନ୍ତି ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହା ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି, ଯଦି ଜଗତ ତୁମମାନଙ୍କୁ ଘୃଣା କରେ, ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି ଏହା ଜାଣ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶ ସହ୍ୟ କରୁ, ପ୍ରଭୁ ଯୀଶୁ ମଧ୍ୟ ଆମମାନଙ୍କ ମଧ୍ୟ ଦେଇ ଓ ତାହାଙ୍କର ମଣ୍ଡଳୀ ମଧ୍ୟ ଦେଇ କ୍ଲେଶ ସହ୍ୟ କରନ୍ତି। ଆପଣ ଜାଣିଥିବେ, ତାର୍ସର ସାଉଲ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀ ତଥା ଖ୍ରୀଷ୍ଟୀୟ ବିଶ୍ୱାସୀ ମଣ୍ଡଳୀମାନଙ୍କୁ ତାଡ଼ନା କରିବା ନିମନ୍ତେ ଯିବା ସମୟରେ ପଥ ମଧ୍ୟରେ ପ୍ରଭୁ ଯୀଶୁ ତାହାଙ୍କୁ ଧରିଲେ, ସେତେବେଳେ ପ୍ରଭୁ ତାହାଙ୍କୁ କହିଲେ, ହେ ସାଉଲ, ହେ ସାଉଲ, କାହିଁକି ଆମକୁ ତାଡ଼ନା କରୁଅଛ? ସାଉଲ ସେତେବେଳେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ, କାରଣ ସେ ଜାଣିନଥିଲେ ଯେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ତାଡ଼ନା ଘଟାଇବାର ଅର୍ଥ ଖ୍ରୀଷ୍ଟଙ୍କ ପ୍ରତି ତାଡ଼ନା ଘଟାଇବା। ସେ ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତାଡ଼ନା କରିଥିଲେ। ଏହା ହିଁ ପିତର ଆମମାନଙ୍କର କ୍ଲେଶ ଭୋଗ କରିବା ନେଇ ପ୍ରକାଶ କରନ୍ତି। ପ୍ରଥମ ପିତର 4:12-13 ଏହିପରି ଲେଖା ଅଛି, ହେ ପ୍ରିୟମାନେ, ତୁମମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗ ରୂପ ଅଗ୍ନି ଉପସ୍ଥିତ ହେଉଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେକରି ଆଶ୍ଚର୍ଯ୍ୟ ଜ୍ଞାନ କରନାହିଁ। ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମେମାନେ ମହାନନ୍ଦରେ ଆନନ୍ଦିତ ହେବ। ଗୋଟିଏ ବିଷୟ ନିଶ୍ଚିତ ଭାବେ କୁହାଯାଇପାରେ ଯେ ଆଜି ଯଦି ସୁସମାଚାର ପ୍ରଚାରିତ ହେବାକୁ ଅଛି, ତାହେଲେ କେହି ଜଣେ କ୍ଲେଶ ଭୋଗ କରିବାକୁ ଅଛି, କେହି ଜଣେ ତହି ନିମନ୍ତେ ମୂଲ୍ୟ ଦେବାକୁ ଅଛି। ଈଶ୍ୱରଙ୍କ ବାକ୍ୟ ପ୍ରଚାର ନିମନ୍ତେ ଆପଣ କେତେ ସ୍ୱାର୍ଥ ତ୍ୟାଗ କରିଅଛନ୍ତି? ଆପଣ କ'ଣ ସୁସମାଚାର ପ୍ରଚାର ନିମନ୍ତେ କ୍ଲେଶ ସହ୍ୟ କରିବା ପାଇଁ ପ୍ରସ୍ତୁତ କି? ଆଜି ଅନେକ ଅଛନ୍ତି ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର ନିମନ୍ତେ କ୍ଲେଶ ସହ୍ୟ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ସେମାନେ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମମାନେ ପଛଘୁଞ୍ଚା ଦେବା ଉଚିତ ନୁହେଁ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଯଦି କେହି ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତାହେଲେ ସେ ପ୍ରଥମେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କୃଶ ଘେନି ମୋହର ଅନୁଗମନ କରୁ। ତେଣୁ ଏହି ଜଗତରେ ଯଦି ଆମମାନେ ଖ୍ରୀଷ୍ଟଙ୍କର ହେବାକୁ ଚାହୁଁ, ତାହେଲେ ଆମମାନଙ୍କୁ ଅନେକ ଦୁଃଖ, କଷ୍ଟ, ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ହେବ, ଅନେକ ପ୍ରକାର ପରୀକ୍ଷା ପ୍ରଲୋଭନ ମଧ୍ୟ ଦେଇ ଗତି କରିବାକୁ ହେବ, ଆଉ ତାହା ହିଁ ହେଉଛି ଆମମାନଙ୍କ ଜୀବନ ନିମନ୍ତେ କୃଶ। ତେଣୁ ଆମେ ପ୍ରତ୍ୟେକ ପ୍ରଭୁଙ୍କ ନିମନ୍ତେ କ୍ଲେଶ ସହ୍ୟ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ, ମାତ୍ର ପଛଘୁଞ୍ଚା ଦେବା ଉଚିତ ନୁହେଁ। ଏହାପରେ 25 ଲେଖା ଅଛି, ଈଶ୍ୱର ମୋତେ ଯେଉଁ ଭଣ୍ଡାର ଘରିଆ ପଦ ତୁମମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ। ଲେଖା ଅଛି, ଈଶ୍ୱର ମୋତେ ଯେଉଁ ଭଣ୍ଡାର ଘରିଆ ପଦ ତୁମମାନଙ୍କ ନିମନ୍ତେ ଦେଇଅଛନ୍ତି। ତେବେ ଏହି ଭଣ୍ଡାର ଘରିଆ ପଦ କ'ଣ? ଏହାର ଅର୍ଥ ହେଉଛି ସୁଷମାଚାର ପ୍ରଚାରର ଦାୟିତ୍ୱଭାର ସମ୍ପନ୍ନ କରିବା, ଅର୍ଥାତ୍ ବିଜାତୀୟମାନଙ୍କ ମଧ୍ୟରେ ସୁଷମାଚାର ପ୍ରଚାର କରି ସେମାନଙ୍କୁ ଖ୍ରୀଷ୍ଟୀୟ ମଣ୍ଡଳୀଭୁକ୍ତ କରାଇବା। ପାଉଲ କହନ୍ତି, ଯେପରି ମୁଁ ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ। ଏହା କିଛି ବିଷୟ ଥିଲା ଯାହାକି ପୁରାତନ ନିୟମରେ ଲୁକାୟିତ ଭାବେ ରହିଥିଲା, ମାତ୍ର ଈଶ୍ୱର ବର୍ତ୍ତମାନ ତାହା ପ୍ରକାଶ କରିଅଛନ୍ତି ଯେ ସୁଷମାଚାର ଯେପରି ବିଜାତୀୟମାନଙ୍କ ମଧ୍ୟରେ ପ୍ରଚାରିତ ହୁଏ। ଏହାପରେ 26 ଲେଖା ଅଛି, ସେହି ନିଗୁଢ ତତ୍ତ୍ୱ ପୂର୍ବଯୁକ୍ତ ଓ ପୂର୍ବପୁରୁଷମାନଙ୍କଠାରେ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ଏହି ନିଗୁଢ ତତ୍ତ୍ୱ କିଛି ବିଷୟ ଅଟେ ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା, ମାତ୍ର ନୂତନ ନିୟମରେ ପ୍ରକାଶିତ ହେଲା। କାରଣ ଆମେ ଏଫିସିଓ ପତ୍ରରେ ଶିକ୍ଷା କରିଅଛୁ ଯେ ବିଜାତୀୟମାନଙ୍କର ମଣ୍ଡଳୀ ସହିତ ସଂଯୁକ୍ତ ହେବା ନେଇ ପୁରାତନ ନିୟମରେ କିଛି ପ୍ରକାଶିତ ହୋଇନଥିଲା, ମାତ୍ର ନୂତନ ନିୟମରେ ତାହା ପ୍ରକାଶିତ ହେଲା ଯେ ଇସ୍ରାଏଲ ଯେପରି ବିଜାତୀୟମାନେ ମଧ୍ୟ ସେହିପରି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ସମସ୍ତେ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି ଓ ସମସ୍ତଙ୍କୁ ଉଦ୍ଧାର ପାଇବାକୁ ହେବ ଓ ମଣ୍ଡଳୀ ସହିତ ସଂଯୁକ୍ତ ହେବାକୁ ହେବ। ତେଣୁ ବର୍ତ୍ତମାନ ଈଶ୍ୱର ଉଭୟ ଜୁହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି ଓ ସେମାନଙ୍କୁ ଏକ ନୂତନ ଶରୀରର ଅଂଶୀ କରାନ୍ତି ଯାହାକି ଖ୍ରୀଷ୍ଟୀୟ ମଣ୍ଡଳୀ। ତାହା ପୁରାତନ ନିୟମରେ କେବେ ହେଲେ ପ୍ରକାଶିତ ହୋଇନଥିଲା, ମାତ୍ର ବର୍ତ୍ତମାନ ତାହା ପ୍ରକାଶିତ ହୋଇଅଛି। କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ପାଉଲ କେବଳ ଜଣେ ବ୍ୟକ୍ତି ନଥିଲେ ଯିଏକି ଏହି ନିଗୁଢ ତତ୍ତ୍ୱକୁ ବୁଝିପାରିଥିଲେ, ମାତ୍ର ଈଶ୍ୱର ସେହି ସମୟରେ ତାହାଙ୍କର ସାଧୁମାନଙ୍କୁ ଏହି ନିଗୁଢ ତତ୍ତ୍ୱ ସମ୍ପର୍କରେ ଅବଗତ କରାଇ ଦେଇଥିଲେ। ଏହାପରେ 27 ପଦରେ ଲେଖା ଅଛି, ବିଜାତିମାନଙ୍କ ମଧ୍ୟରେ ସେହି ନିଗୁଢ ତତ୍ତ୍ୱର ଗୌରବ ରୂପ ଧନ ଯେ କ'ଣ ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ। ସେହି ନିଗୁଢ ତତ୍ତ୍ୱ ଏହି, ତୁମମାନଙ୍କ ମଧ୍ୟରେ ଖ୍ରୀଷ୍ଟ ସେ ଗୌରବର ଭରସା ସ୍ୱରୂପ। ଲେଖା ଅଛି, ତୁମମାନଙ୍କ ମଧ୍ୟରେ ଖ୍ରୀଷ୍ଟ ସେ ଗୌରବର ଭରସା ସ୍ୱରୂପ। ଆମମାନେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରୁ ସେତେବେଳେ ଆମେ ଖ୍ରୀଷ୍ଟଙ୍କର ହେଉ ଓ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ବାପ୍ତିସ୍ମ ଦେଇ ବିଶ୍ୱାସୀମାନଙ୍କ ଶରୀର ରୂପ ମଣ୍ଡଳୀ ମଧ୍ୟରେ ସ୍ଥାନ ଦିଅନ୍ତି। ଆପଣ ଓ ମୁଁ ଆମେ ଏକ ନୂତନ ଶରୀରର ଅଂଶୀ ହେଉ ଯାହାକି ମଣ୍ଡଳୀ, ଆଉ ଏହି ମଣ୍ଡଳୀର ଏକ ଗୌରବର ଭରସା ରହିଅଛି, ସେ ହେଉଛନ୍ତି ଖ୍ରୀଷ୍ଟ, କାରଣ ସେ ହେଉଛନ୍ତି ମଣ୍ଡଳୀର ମସ୍ତକ ଓ ବିଶ୍ୱାସୀ ମଣ୍ଡଳୀ ତାହାଙ୍କର ଶରୀର। ଖ୍ରୀଷ୍ଟ ମଣ୍ଡଳୀର ଗୌରବର ଭରସା ସ୍ୱରୂପ ଓ ସେ ଏହି ମଣ୍ଡଳୀକୁ ଗୌରବରେ ଗ୍ରହଣ କରିବା ନିମନ୍ତେ ଆସୁଅଛନ୍ତି। ଏହାପରେ 28 ପଦରେ ଲେଖା ଅଛି, ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ଆମେ ଯାହା ପ୍ରଚାର କରୁ ତାହା ସୁସମାଚାର ନୁହେଁ, ମାତ୍ର ଆମେ ଯାହାଙ୍କୁ ପ୍ରଚାର କରୁ ତାହା ସୁସମାଚାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସୁସମାଚାର। କେହି ଖ୍ରୀଷ୍ଟଙ୍କୁ ପ୍ରଚାର ନ କରି ସୁସମାଚାର ପ୍ରଚାର କରିନପାରେ, କାରଣ ଖ୍ରୀଷ୍ଟ ହେଉଛନ୍ତି ଅନନ୍ତ ଜୀବନ। ଯେ ଖ୍ରୀଷ୍ଟଙ୍କୁ ପାଇନାହିଁ ସେ ଉଦ୍ଧାର ପାଇନାହିଁ କି ଅନନ୍ତ ଜୀବନ ପ୍ରାପ୍ତ ହୋଇନାହିଁ। ଯୋହନ ଲେଖନ୍ତି ଯେ ସେ ସେହି ଅନନ୍ତ ଜୀବନକୁ ଆମମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି, କାରଣ ସେ ତାହାଙ୍କୁ ଦେଖିଅଛନ୍ତି। ଯୋହନ କାହାକୁ ଦେଖିଥିଲେ? ସେ ଖ୍ରୀଷ୍ଟଙ୍କୁ ଦେଖିଥିଲେ, କାରଣ ସେହି ଖ୍ରୀଷ୍ଟଙ୍କଠାରେ ଅଛି ଅନନ୍ତ ଜୀବନ ଓ ସେ ହିଁ ଅନନ୍ତ ଜୀବନ। ପ୍ରିୟ ବନ୍ଧୁ, ଆପଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରନ୍ତି ବା ନ କରିପାରନ୍ତି, ମାତ୍ର ମନେ ରଖନ୍ତୁ ସେ ହେଉଛନ୍ତି ସୁସମାଚାର, ସେ ହେଉଛନ୍ତି ଅନନ୍ତ ଜୀବନ। ସେ ଆମମାନଙ୍କ ନିମନ୍ତେ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା କ'ଣ ସାଧନ କରିଅଛନ୍ତି ଓ ସେ ଭବିଷ୍ୟତରେ କ'ଣ କରିବାକୁ ଯାଉଅଛନ୍ତି ତାହା ସୁସମାଚାର ମଧ୍ୟରେ ନିହିତ ଅଛି। ଲେଖା ଅଛି, ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ। ଏଠାରେ ଆମେ ପ୍ରଭୁଙ୍କର ସେବକମାନଙ୍କ ନିମନ୍ତେ ଦୁଇଟି ଆଦେଶ ଦିଆଯାଇଥିବାର ଲକ୍ଷ୍ୟ କରୁଅଛୁ। ପ୍ରଥମଟି ହେଉଛି, ଆମ୍ଭେମାନେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ପାଇଁ ଓ ସେମାନଙ୍କୁ ଈଶ୍ୱରଙ୍କ କ୍ରୋଧରୂପକ ବିଚାରରୁ ରକ୍ଷା କରିବା ପାଇଁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଉଚିତ, ଓ ଦ୍ୱିତୀୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେବାକୁ ଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମ୍ଭେମାନେ ପୁରୁଷ ଓ ସ୍ତ୍ରୀମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଦେଇ ଆତ୍ମିକ ଜୀବନରେ ବଢ଼ାଇବା ନିମନ୍ତେ ଅନ୍ୱେଷଣ କରିବା ଉଚିତ, ଯେପରି ସେମାନେ ଅନୁଗ୍ରହରେ ବୃଦ୍ଧି ପ୍ରାପ୍ତ ହୁଅନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ବିଶ୍ୱସ୍ତ ସଦସ୍ୟ ହୁଅନ୍ତି। ସେମାନେ ନିଜର ମାଣ୍ଡଳିକ ସହଭାଗିତାରେ ଯେପରି ଖ୍ରୀଷ୍ଟଙ୍କର ସେବା କରିପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ଉତ୍ସାହ ଦେବାକୁ ଅଛି। ଲେଖା ଅଛି, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ସିଦ୍ଧର ଅର୍ଥ ଏକ ସମ୍ପୂର୍ଣ୍ଣ କିମ୍ବା ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସୀ, ଏହା ହିଁ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରଚାରର ଲକ୍ଷ୍ୟ। ଏହାପରେ 29 ପଦରେ ଲେଖା ଅଛି, ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। ପାଉଲ ଏଠାରେ ତାହାଙ୍କର ବ୍ୟକ୍ତିଗତ ସାକ୍ଷ୍ୟ ପ୍ରଦାନ କରନ୍ତି। ସେ ତାହାଙ୍କର ଚମତ୍କାର ଅନୁଭୂତିର ସାକ୍ଷ୍ୟ ଦିଅନ୍ତି, ଯାହାକି ସେ ଖ୍ରୀଷ୍ଟଙ୍କ ଶକ୍ତିରେ ଶକ୍ତିଯୁକ୍ତ ହୋଇ ତାହାଙ୍କ ନିମନ୍ତେ ଶକ୍ତିର ସହିତ କାର୍ଯ୍ୟ କରୁଅଛନ୍ତି। ଏହା ହିଁ ଆମ ପ୍ରତ୍ୟେକଙ୍କର ଆକାଂକ୍ଷା ରହିବା ଉଚିତ ଯେ ଆମେ ଖ୍ରୀଷ୍ଟଙ୍କ ସୁସମାଚାର ଶକ୍ତିର ସହିତ ପ୍ରଚାର କରି ଅନ୍ୟମାନଙ୍କୁ ସେହି ଉଦ୍ଧାରର ପଥରେ କଢ଼ାଇ ଆଣି ସେମାନଙ୍କୁ ବିଶ୍ୱାସରେ ବଢ଼ାଉ। ଏହି ଦୁଇଟି ବିଷୟ ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ସାଧନ କରିବା ଉଚିତ, ଯେପରି ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ ଓ ଖ୍ରୀଷ୍ଟ ଗୌରବାନ୍ୱିତ ହେବାକୁ ପାରନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ଏହି ବାକ୍ୟ ଅନୁଯାୟୀ ଆଜି ଆମେ ନିଜ ନିଜକୁ ସମୀକ୍ଷା କରୁ ଯେ ବାସ୍ତବରେ ଆମମାନଙ୍କର ଆତ୍ମିକ ଜୀବନର ସ୍ଥିତି ଆଜି କେଉଁଠି, ଏପରିକି ମଣ୍ଡଳୀରେ ଆମମାନଙ୍କର ଆତ୍ମିକ ଜୀବନର ସ୍ଥିତି କେଉଁଠି, ଆମମାନଙ୍କର ମଣ୍ଡଳୀର ଆତ୍ମିକ ସ୍ଥିତି କେଉଁଠି। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ହିସାବରେ ଆମେ କ'ଣ କରିପାରୁଛୁ, ଖ୍ରୀଷ୍ଟଙ୍କ ନିମନ୍ତେ ଆମେ କ'ଣ କରିପାରିଛୁ? ମାତ୍ର ଖ୍ରୀଷ୍ଟ ଚାହାନ୍ତି ଯେ ତାହାଙ୍କର ମଣ୍ଡଳୀ ନିଜେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ସହଭାଗିତାର ଅଂଶୀ କରାଉ। ତାହା ହିଁ ପ୍ରଭୁ ତାହାଙ୍କର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀମାନଙ୍କରୁ ଆଶା କରନ୍ତି। ତେଣୁ ଆସନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ସଂଯୁକ୍ତ ହୋଇ ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପେ ଗୌରବାନ୍ୱିତ କରି ତାହାଙ୍କ ନିମନ୍ତେ ସାକ୍ଷୀ ହେଉ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।